ମୋ ଘର ଶ୍ରାବଣାରେ ଝିଅଟି ରହୁଛି, ଅଧା ଖୋଲା ଝରକାରୁ କଡ଼େଇ ଅଲୁଛି। ଥରେ ଦେଖିଦେଲେ ମନ ଆଉ ନ ଫେରୁଛି।